ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ଆପଣମାନଙ୍କ ପାଇଁ ଅଛି ହରଦାର ଦତ୍ତୋପନ୍ତ। ହରଦାର ଶ୍ରୀ ଦତ୍ତୋପନ୍ତ 14 ବର୍ଷ ଧରି ପେଟ ରୋଗ ଭୋଗ କରୁଥିଲେ। ହଠାତ୍ କେଉଁଠାରୁ ବାବାଙ୍କ କୀର୍ତ୍ତି ତାଙ୍କ କାନରେ ପଡ଼ିଲା ଯେ ବାବାଙ୍କ ଦୃଷ୍ଟି ପଡ଼ିଲେ ରୋଗ ଭଲ ହୁଏ। ତେଣୁ ସେ ଶିରିଡ଼ି ଆସିଲେ ଏବଂ ବାବାଙ୍କ ଚରଣରେ ଶରଣ ପଶିଲେ। ବାବା ତାଙ୍କର ସ୍ୱାଭାବିକ ଢଙ୍ଗରେ ସ୍ନେହପୂର୍ଣ୍ଣ ଦୃଷ୍ଟିପାତ କରି ତାଙ୍କୁ ଆଶୀର୍ବାଦ ଦେଲେ। ଏହିପରି ବାବାଙ୍କ ଆଶିଷ ବିଭୂତି ପାଇଁ ସେ ରୋଗୀ ସୁସ୍ଥ ହୋଇଉଠିଲା। ଭବିଷ୍ୟତରେ କେବେ ମଧ୍ୟ ତାର ଆଉ ପେଟର ଯନ୍ତ୍ରଣା ହୋଇନଥିଲା। ଏ ପ୍ରକାର 3ଟି କଥା ଏ ଅଧ୍ୟାୟ ଶେଷରେ ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ। ମାଧବରା ଓ ଦେଶପାଣ୍ଡେ ଅର୍ଶ ରୋଗରେ ପୀଡ଼ିତ ଥିଲେ। ବାବାଙ୍କ ଆଦେଶ ଅନୁଯାୟୀ ସେ ସେନାମୁଖୀ ପତ୍ରର ରସ ଖାଇ ସୁସ୍ଥ ହୋଇଗଲେ। 2 ବର୍ଷ ପରେ ପୁଣି ସେହି ରୋଗ ବାହାରିବାରୁ ସେ ବାବାଙ୍କ ପରାମର୍ଶ ନକରି ସେହି ସୁନାମୁଖୀ ରସ ଖାଇଲେ। ଫଳସ୍ୱରୂପ ରୋଗ ବଢ଼ିଗଲା, କିନ୍ତୁ ପରେ ବାବାଙ୍କ କୃପାରୁ ରୋଗ ଶୀଘ୍ର ଭଲ ହୋଇଗଲା। ପୁଣି ଥରେ କାକା ମହାଜନୀଙ୍କ ବଡ଼ ଭାଇ ଗଙ୍ଗାଧର ପାଣ୍ଡେଙ୍କର 7 ବର୍ଷ ଧରି ପେଟରେ ବରାବର ବ୍ୟଥା ହେଉଥିଲା। ବାବାଙ୍କ କୀର୍ତ୍ତି ଶୁଣି ସେ ଶିରିଡ଼ି ଆସିଲେ ଏବଂ ଆରୋଗ୍ୟ ପ୍ରାପ୍ତି ପାଇଁ ବାବାଙ୍କୁ ପ୍ରାର୍ଥନା କଲେ। ବାବା ତାଙ୍କର ପେଟ ସ୍ପର୍ଶ କରି କହିଲେ, ଆହ୍ଲା ଭଲ କରିଦେବେ। ତତ୍କ୍ଷଣାତ୍ ତାଙ୍କର ପେଟ ବ୍ୟଥା ଦୂର ହୋଇଗଲା। ଏବେ ମୁଁ ଆପଣଙ୍କୁ ବାବାଙ୍କର ଆଉ ଏକ ଅଲୌକିକ କଥା କହିବି। ଶ୍ରୀ ନାନା ସାହେବ ଚାନ୍ଦରକର ଥରେ ଖୁବ୍ ପେଟ ବ୍ୟଥା ପାଇଥିଲେ। ସେ ଦିନରାତି ଡଙ୍ଗାରେ ଥିବା ମାଛ ଭଳି ଛଟପଟ ହେଉଥିଲେ। ଡାକ୍ତରମାନେ ଅନେକ ପ୍ରକାର ଚିକିତ୍ସା କଲେ, କିନ୍ତୁ କିଛି ଫଳ ହେଲା ନାହିଁ। ଶେଷରେ ସେ ବାବାଙ୍କ ଶରଣ ପଶିଲେ। ବାବା ତାଙ୍କୁ ଘିଅ ସହିତ ମିଠା ବର୍ଫି ଖାଇବାକୁ କହିଲେ। ଏହା ଖାଇ ସେ ଶୀଘ୍ର ସୁସ୍ଥ ହୋଇଗଲେ। ଏସବୁ ଘଟଣା ମାଧ୍ୟମରେ ଆମେ ଏତିକି ଇଙ୍ଗିତ ପାଉଛେ, ସ୍ଥାୟୀ ଭାବରେ ରୋଗ ନିର୍ମୂଳ କରିବା ଔଷଧ ହେଲା ତାଙ୍କର ମୁଖ ନିଃସୃତ ବାଣୀ ଓ ସାଇବାବାଙ୍କ କୃପାର ପ୍ରଭାବ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରେ ମୁଁ ଆପଣମାନଙ୍କୁ ଏମିତି ଅନେକ ଅନେକ ଉପଦେଶ ଦେଲି। ବାବାଙ୍କ କାହାଣୀକୁ ନେଇ କଥା ଆକାରରେ ଶୁଣାଇଲି। ପୁଣି ଦେଖା ହେବ ଆସନ୍ତା ଅଧ୍ୟାୟରେ। ସାଇରାମ।